କୁମୁ ଦିନି ନାୟକ ଏକୋଇଶ ନମ୍ବର ୱାର୍ଡ ହାତିଆ ଶ୍ରେଣୀରୁ କହୁଛି। ଆମର ଏଠି ଗୋଟେ ଅଙ୍ଗନବାଡି ଘର ଅଛି, ତା ଆଗରେ ଗୋଟେ ଡ୍ରେନ ଯାଇଛି, ସେଇଟା ପୁରା ଜାମ ହେଇକିରି ଅଳିଆରେ ପାଣି ସବୁ ଉପରକୁ ବାହାରିଲାଣି। ବର୍ଷା ଦିନ ଛୁଆମାନେ ଯିବା ଆସିବା କରୁଛନ୍ତି, ପାଠ ପଢୁଛନ୍ତି, ବହୁତ ହଇରାଣ ହଉଛନ୍ତି। ଦୟାକରି ସେ ଡ୍ରେନ ଟାକୁ ଟିକେ ସଫା କରା ଦିଆଯାଉ।